ആകാശവാണി. സംവാദ പഠുച്ചന്തി സുഭാഷ് ചന്ദ്ര ശതപഥി. മുഖ്യ സംവാദ: ସାରା ଦେଶରେ ଆଜି ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଅତୁଳନୀୟ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଓଡ଼ିଶାରେ ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ସତର୍କ ରହିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ପାକିସ୍ତାନରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ 23 ମୃତ ଏବଂ ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ସଲିମ ଅଲ ହୋସ୍ଙ୍କ 94 ବର୍ଷ ବୟସରେ ପରଲୋକ। ଜନ୍ମାଷ୍ଟମୀ ପର୍ବ ଆଜି ସାରା ଦେଶରେ ବେଶ୍ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ସାରା ବିଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଗ୍ରହଣ କରିବା ସହ ଦେଶର ପ୍ରଗତି ଓ ସମୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ହେବାକୁ ରାଷ୍ଟ୍ରପତି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ସମସ୍ତଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ସମର୍ପିତ ହେବାକୁ ପ୍ରେରଣା ଦେଇଥାଏ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଧନକଡ଼ କହିଛନ୍ତି, ଜନ୍ମାଷ୍ଟମୀ ଏକ ଗଭୀର ଆଧ୍ୟାତ୍ମିକ ମହତ୍ୱପୂର୍ଣ୍ଣ ଦିନ ଏବଂ ଲୋକମାନେ ନିଜ ଜୀବନରେ ଭଗବାନ ଶ୍ରୀକୃଷ୍ଣଙ୍କ କାଳଜୟୀ ଶିକ୍ଷାକୁ ପ୍ରତିଫଳିତ କରିବା ସହ ସମାଜରେ ଏକତା, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଉପରାଜ୍ୟପାଳ ତାଙ୍କ ବାର୍ତ୍ତାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଭକ୍ତି, ଧାର୍ମିକତା ଏବଂ ଜ୍ଞାନର ପ୍ରତୀକ ଅଟନ୍ତି। ଏହି ପବିତ୍ର ପର୍ବ ସମସ୍ତଙ୍କ ସୁଖ, ସମୃଦ୍ଧି, କଲ୍ୟାଣ ଆଣିବ ଏବଂ ଆମକୁ ପୁଣ୍ୟ ଜୀବନଯାପନ କରିବାକୁ ପ୍ରେରଣା ଦେବ ବୋଲି ଶ୍ରୀ ସିହ୍ନା କହିଛନ୍ତି। ଗୁଜରାଟରେ ଆଜି ଧାର୍ମିକ ଭାବରେ ଜନ୍ମାଷ୍ଟମୀ ପାଳିତ ହେଉଛି। ଦ୍ୱାରକାର ଅତ୍ୟନ୍ତ ସମ୍ମାନଜନକ ଦ୍ୱାରିକାଧୀଶ ମନ୍ଦିର ଏବଂ ଡାକୋରର ଶ୍ରୀ ରଣଛୋଦ୍ରାଇଜୀ ମନ୍ଦିର ଏବଂ ରାଜ୍ୟର ଅନ୍ୟ ଭଗବାନ ଶ୍ରୀକୃଷ୍ଣ ମନ୍ଦିରରେ ଏହି ଦିବସ ବହୁତ ଉତ୍ସାହର ସହ ପାଳନ କରାଯାଉଛି। ଆଜି ସମଗ୍ର ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବେଶ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଆକାଶବାଣୀ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଜୟନ୍ତୀ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଶ୍ରୀକୃଷ୍ଣ ମନ୍ଦିରକୁ ଆସୁଛନ୍ତି। ପରମ୍ପରା ଅନୁଯାୟୀ ଆଜି ରାତି 12ଟାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବ ପାଳିତ ହେବ। ଗତକାଲିଠାରୁ ଉତ୍ତରପ୍ରଦେଶର ପ୍ରସିଦ୍ଧ ଶ୍ରୀକୃଷ୍ଣ ଜନ୍ମଭୂମି ଦ୍ୱାରକାଧୀଶ ଠାକୁର ବାଙ୍କେ ବିହାରୀ ପ୍ରେମ ଓ ଇସ୍କନ ମନ୍ଦିରକୁ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି। ଉତ୍ତରପ୍ରଦେଶର ବ୍ରଜ ଅଞ୍ଚଳକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଛି ଏବଂ ଭକ୍ତମାନେ ମହାପ୍ରଭୁଙ୍କ ପ୍ରଶଂସାରେ ଭଜନ ଗାନ କରୁଛନ୍ତି। ରାଜ୍ୟର ସମସ୍ତ ଥାନାରେ ମଧ୍ୟ ଜନ୍ମାଷ୍ଟମୀ ପର୍ବ ଧୁମ୍ଧାମ୍ରେ ପାଳିତ ହେଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳେ ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ରାଧା କୃଷ୍ଣଙ୍କ ମୂର୍ତ୍ତି ପୂଜା କରିବା ସହ ମନ୍ଦିର ପରିସରରେ ବୃକ୍ଷରୋପଣ କରିଛନ୍ତି। ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଏହି ପବିତ୍ର ଭୂମିରେ ଧର୍ମ, ସତ୍ୟ ଏବଂ ନ୍ୟାୟ ପ୍ରତିଷ୍ଠା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି, ଯାହାଦ୍ୱାରା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ଗସ୍ତର ଶେଷ ଦିନରେ ଗତକାଲି ନ୍ୟାସନାଲ୍ ସିଭିଲ୍ ରାଇଟ୍ସ ମ୍ୟୁଜିୟମ୍ ପରିଦର୍ଶନ କରି ଟେନେସିର ଟେମ୍ଫିସ୍ରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିଥିଲେ। ମେମ୍ଫିସ୍, ଆଟ୍ଲାଣ୍ଟା ଏବଂ ନାସାଭିଲ୍ରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ସହ କଥାବାର୍ତ୍ତା କରି ଶ୍ରୀ ସିଂହ ଭାରତୀୟ ସମୁଦାୟର ସଫଳତା ଏବଂ ସମାଜ ବିଜ୍ଞାନ ଓ ଅର୍ଥନୀତିରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଏହାକୁ ଭାରତ ଏବଂ ଆମେରିକା ମଧ୍ୟରେ ଜୀବନ୍ତ ସେତୁ ଭାବେ ବର୍ଷ୍ଣନା କରିଛନ୍ତି, ଯାହା ଘନିଷ୍ଠ ସମ୍ପର୍କ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିଥାଏ। 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଜାତୀୟ ନାଗରିକ ଅଧିକାର ସଂଗ୍ରହାଳୟ ନିକଟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରଦର୍ଶନୀ ପ୍ରତିଷ୍ଠା ଏବଂ ଦୁଇଟି ସମ୍ମାନଜନକ ଗାନ୍ଧୀ ୱେ ଷ୍ଟ୍ରିଟ୍ ସିଗ୍ନାଲ ସ୍ଥାପନ କରିବାରେ ଭାରତୀୟ ସମ୍ପ୍ରଦାୟର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଓଡ଼ିଶାର ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରାଯାଉଛି। ସୂଚନା ଅନୁଯାୟୀ ରାଜ୍ୟ ସରକାର ପ୍ରାୟ 20,000 କୁକୁଡ଼ା ମାରିବା ଆରମ୍ଭ କରିଛନ୍ତି ଏବଂ ପ୍ରୋଟୋକଲ୍ ଅନୁଯାୟୀ ସେମାନଙ୍କୁ ମାରିବା ପରେ ପୋତି ଦିଆଯାଉଛି ଏବଂ ଫାର୍ମଗୁଡ଼ିକୁ ସାନିଟାଇଜ୍ କରାଯାଉଛି। ନିକଟରେ ଭୋପାଳସ୍ଥିତ ପଶୁରୋଗ ଜାତୀୟ ପ୍ରତିଷ୍ଠାନ ପିପିଲି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ବାର୍ଡ ଫ୍ଲୁ ନମୁନାରେ ଏଭିଆନ୍ ଇନ୍ଫ୍ଲୁଏଞ୍ଜା H5N1 ଭୂତାଣୁ ଥିବା ଚିହ୍ନଟ ହୋଇଥିଲା। ରାଜ୍ୟ ସରକାର ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କିଛିଦିନ ପର୍ଯ୍ୟନ୍ତ କୁକୁଡ଼ା ନ ଖାଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ପାକିସ୍ତାନର କ୍ୱେଟାଠାରେ ପ୍ରାୟ 317 କିଲୋମିଟର ଦୂର ବଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଟ୍ରକ୍ ଓ ବସ୍ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରିବା ପରେ ବନ୍ଧୁକଧାରୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ 23 ଜଣଙ୍କ ମୃତ୍ୟୁ ଘଟିଛି। ସହକାରୀ କମିଶନର ମୁସାଖାଇଲ ନଜିବ କାକରଙ୍କ କହିବା ଅନୁସାରେ ସଶସ୍ତ ବ୍ୟକ୍ତିମାନେ ମୁସାଖୋଲଠାରେ ଆନ୍ତଃରାଜ୍ୟ ରାଜପଥ ଅବରୋଧ କରିବା ସହ ଯାତ୍ରୀମାନଙ୍କୁ ଟ୍ରକ୍ ଓ ବସ୍ରୁ ଓହ୍ଲାଇ ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ମୃତକମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ସଶସ୍ତ ଦୁର୍ବୃତ୍ତମାନେ 10 ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ବାଂଲାଦେଶର ଢାକାସ୍ଥିତ କେନ୍ଦ୍ରୀୟ ସଚିବାଳୟ ନିକଟରେ ରବିବାର ରାତିରେ ଛାତ୍ର ଓ ଆନ୍ଦୋଳନରତ ଅନ୍ସାର କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟି 30 ଜଣ ଆହତ ହୋଇଛନ୍ତି। ସଚିବାଳୟରେ ସରଜ ସାଲାମ ଓ ହସନାତ ଅବଦୁଲ୍ଲାଙ୍କ ସମେତ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଘେରାଉ କରାଯାଇଥିବା ଖବର ମିଳିବା ପରେ ରାତି 9 ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଢାକା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସଂଯୋଜକମାନଙ୍କୁ ମୁକ୍ତ କରିବା ଦାବିରେ ସଚିବାଳୟ ଅଞ୍ଚଳ ଅଭିମୁଖେ ଯାତ୍ରା କରିଥିଲେ। ରବିବାର ଅପରାହ୍ନରେ ଅର୍ଦ୍ଧସାମରିକ ବାହିନୀ ଓ ବାଂଲାଦେଶ ଅନ୍ସାର ଯବାନମାନେ ସଚିବାଳୟ ପରିସର ଅବରୋଧ କରି ସେମାନଙ୍କ ଚାକିରିର ଜାତୀୟକରଣ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଥିଲେ। ଛାତ୍ର ଓ ଅନ୍ସାର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପରିସ୍ଥିତି ଗମ୍ଭୀର ହୋଇଥିଲା। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ପୁଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ 10 ବେଳେ ବାଂଲାଦେଶ ସେନାର ଯବାନମାନେ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଜାମ୍ବିଆର ଲୁସାକା ପ୍ରଦେଶର ଚୋଙ୍ଗାୱେ ଜିଲ୍ଲାରେ ଏକ ଖଣି ଭୁଶୁଡ଼ି ପଡ଼ିବାରୁ ଅତି କମ୍ରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ମୁଖପାତ୍ର କହିଛନ୍ତି ଯେ ଗତକାଲି ଶ୍ରମିକମାନେ ଟ୍ରକ୍ରେ ପଥର ବୋଝେଇ କରିବା ପରେ ଏହି ଦୁର୍ଘଟଣା ଘଟିଛି। ଆଂଶିକ ପୋତି ହୋଇଥିବା ଟ୍ରକ୍ରୁ ଡ୍ରାଇଭରକୁ ଉଦ୍ଧାର କରିବା ପରେ ସେ 9 ଜଣ ଶ୍ରମିକ ପୋତି ହୋଇଯାଇଥିବା ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ମୃତକଙ୍କ ସନ୍ଧାନ ଜାରି ରହିଛି। ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ସଲିମ ଅଲ୍ ହୋସ୍କର 94 ବର୍ଷ ବୟସରେ ପରଲୋକ ଘଟିଛି। ପ୍ରଧାନମନ୍ତ୍ରୀ ନଜିବ୍ ମିକାତି 3-ଦିନିଆ ସରକାରୀ ଶୋକ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମିକାତି ସଲିମ ଅଲ୍ ହୋସ୍ଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ଦେଶର ସୁପରିଚାଳନା କ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତି ଭାବେ ଅଭିହିତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ୟୁପିଆଇ ଏବଂ ୟୁଏଲ୍ଆଇର ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରୋହାହିତ ୟୁନିଫାଏଡ୍ ଲେଣ୍ଡିଂ ଇଣ୍ଟରଫେସ୍ ୟୁଏଲ୍ଆଇ ଟେକ୍ ପ୍ଲାଟଫର୍ମ ଭାରତରେ ଦ୍ୱନ୍ଦ୍ୱବିହୀନ ଋଣକୁ ସମ୍ଭବ କରିବ ବୋଲି ସେ ସ୍ୱଷ୍ଟ କରିଛନ୍ତି। ବେଙ୍ଗାଲୁରୁରେ ଡିପିଆଇ ଏବଂ ଇମର୍ଜିଂ ଟେକ୍ନୋଲୋଜି ଉପରେ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାରା ଦେଶରେ ଆଜି ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଅତୁଳନୀୟ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଓଡ଼ିଶାରେ ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ସତର୍କ ରହିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ଏବଂ ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ସଲିମ ଅଲ୍ ହୋସ୍ଙ୍କ 94 ବର୍ଷ ବୟସରେ ପରଲୋକ। ସମ୍ବାଦ ଶେଷ ହେଲା।